श्रीमद्भागवत द्वितीय स्कंध अष्टम अध्याय सुक चरणी देई चित्त आनंदे बोले परीक्षित। परीक्षित उवाच नारद आगे ब्रह्मा जेते विष्णु महिमा भागवते कहिले जन उपकारे जे कथा सुनी प्राणी तरे जे स्थाने जाहा कुजे भावे मुनि कहिले हरि भावे ताहा श्रवणे इच्छा मोर तुम्भे तत्वज्ञ मध्ये वर हरि महिमा अगोचर श्रवण मंगल उच्चार से कथा कह मुनि मोते से हरि चरणे जे मन्ते निश्चले मन करी स्थिर जे मन्ते छाड़ी भी शरीर श्रद्धारे नित्य जे बा सुने जे हरि कथा मने गुणे मंगल नाम उच्चारण तार हृदय तत्क्षण श्रवण मार्गे हरि पसे हृदय पद्मे स्थिरे बसे सर्वदुरित हेले नासे शरद जेन्हे वृष्टि शेषे जलु हरई मल राशि से जेन्हे निर्मल प्रकाशी निर्मल आत्मा तार होई से कृष्ण पाद मूले थाई केबे हे नुहई बाहर माया भ्रमण होए दूर पथिक पथ श्रम पाई से जेन्हे निज गृहे जाई श्रम पासोरी सुखे रहे गृह संपद भोगे देहे अधातु मंत आत्मा होए धातु घटन देह बहे जानु तू कह एके मन्ते किबा ए कालक्रम मते जार उदरु पद्म होई लोक संस्थान प्रकाशई। हरि हरि बोल। जारूप न जानन्ति केही प्रकाशे अवयव देही से जेबे अवयवी होई जीव ईश्वर भेद काहीं स्वभावे तार जन्म नाहीं आत्मारु प्राणी की सृजई ब्रह्मा जे भूत आत्मा होए से पुणी जार अनुग्रहे नाभि कमलु होई जात ताहाकु देखे रूपवंत कालर बले से पुरुष करई सृष्टि स्थिति नाश सकल भूते जार बास से जेऊं रूपेण प्रकाश ए लोक लोकपाल संगे सर्वकल्पित तार अंगे ए जेते चतुर्दश पूर कल्पना करी अंग तार ए भावे सुनिली जे मुही एबे तुम भंकु ପଚାରଇ କଳ୍ପ ବି କଳ୍ପ ଯଥା କାଳେ ସେ ବ୍ରହ୍ମ କରେ ଅବହେଳେ ସୃଷ୍ଟି ପାଳନ ସଂହାରଣ ଭୂତ ଭବିଷ୍ୟ ବର୍ତ୍ତମାନ କାଳର ଠାରୁ ଏ ଯେ ମନ୍ତେ ଆୟୁ ପ୍ରମାଣ କାର କେତେ
ହରି ହରି ବୋଲ। କାଳର ଯେବା ଅନୁଗତି ଅଳ୍ପ ବହୁତ ସଂଖ୍ୟା ସ୍ଥିତି କର୍ମର ଗତି ଅବା ଯେତେ ଯେହେତୁ ପ୍ରକାଶ ଯେ ମନ୍ତେ ଗୁଣଙ୍କ ପରିଣାମେ କେବା ଦେବାଦି ରୂପ ଇଚ୍ଛେ ଯେବା କି କର୍ମ କରି ଜହି ତହି କିଭାବେ ଜୀବତା ଭୁଞ୍ଜଇ ଭୂମି ପାତାଳ ଦଶ ଦିଶ ଯେ ରୂପେ ସମ୍ଭବେ ଆକାଶ ଗ୍ରହ ନକ୍ଷତ୍ର ମହିଧର ନଦୀ ସମୁଦ୍ର ଦ୍ୱୀପ ପାର ଏଥି ଆଶ୍ରିତ ଜନ୍ତୁ ଯେତେ ବ୍ରହ୍ମାଣ୍ଡ ପ୍ରମାଣ ବା କେତେ ବାହ୍ୟ ଅନ୍ତରେ ବସ୍ତୁ ଯେତେ ସଂକ୍ଷେପି କହ ମୋ ଅଗ୍ରତେ ମହାନ୍ତ ଜନ ଆଚରଣ ଯେ ବର୍ଣ୍ଣ ବିଭାଗ ଆଶ୍ରମ ଏ ଅଣ୍ଡ କୋଷ ମଧ୍ୟ ଗତେ ବିଷ୍ଣୁର ଅବତାର ଯେତେ ଯୁଗାନୁ ଯୁଗେ ଯୁଗ ମାନ ଯେ ଯୁଗେ ଯେବା ଧର୍ମ ଜ୍ଞାନ ମନୁଷ୍ୟ ସାଧାରଣ ଧର୍ମ ଯେବା ବିଶେଷ ଯଥାକ୍ରମ ବ୍ରହ୍ମରୁ ସିଂହ ଧର୍ମ ଆଦି ଯାରାଜ ଋଷି ଏ ସମ୍ପାଦି ଆପଦେ ଧର୍ମ ପ୍ରାଣୀଙ୍କର କି ସର୍ବ କହ ମୁନିବର ସଂଖ୍ୟା ଲକ୍ଷଣ ତତ୍ତ୍ୱଙ୍କର କି ରୂପେ ହେତୁ କେ କାହାର ପୁରୁଷ ଆରାଧନା ବିଧି ଅଷ୍ଟାଙ୍ଗ ଯୋଗ ଜେହ୍ନେ ସାଧି ଯୋଗେଶ୍ୱରଙ୍କ ଗତି ଯେତେ ଲିଙ୍ଗ ଭଗନ ମୁଖ୍ୟ ପଥେ ଯେ ଧର୍ମ ବେଦ ଉପବେଦେ ପୁରାଣ ଇତିହାସ ବାଦେ ସର୍ବଭୂତଙ୍କ ଯେ ସମ୍ଭବ ବିକ୍ରମ ସଂକ୍ରମ ପ୍ରସ୍ତାବ ଯେ ଇଷ୍ଟ ବୈଦିକ କର୍ମ ଯେ ଅବା ସ୍ମାର୍ତ କର୍ମ ଧର୍ମ ଯେ ବିଧି ଯଜ୍ଞ ଜଳ ଦାନେ ଯେ କର୍ମ ତ୍ରିବର୍ଗ ସାଧନେ ଯେ ରୂପେ ଜୀବ ସମ୍ଭବନ୍ତି ଯେ ରୂପେ ପାଷାଣ୍ଡ ହୁଅନ୍ତି ଆତ୍ମାର ବନ୍ଧ ମୁଖ୍ୟ ଦୁଇ ଯେ ବା ସ୍ୱରୂପେ ଜେହ୍ନେ ହୋଇ ସେ ଆତ୍ମତନ୍ତ୍ର ଭାବଗ୍ରାହୀ ଆତ୍ମ ମାୟାରେ ସେ କ୍ରୀଡ଼ଇ ସେ ମାୟା ବିସର୍ଜି ଯେ ମନ୍ତେ ପ୍ରଳୟ ରହେ ସାକ୍ଷୀ ମତେ ଭୂମୁନି ପଚାରିଲି ଯେତେ ସଂକ୍ଷେପି କହିବାକୁ ମୋତେ ତୁଜେ ବ୍ରହ୍ମାର ସମ ମୁନି ଏ ବିଶ୍ୱ ସଂସାର ପ୍ରମାଣୀ ପୁଣ୍ୟ ପୁରୁଷ ଯାହା ଚିନ୍ତି ଅପରେ ଯାହା ଆଚରନ୍ତି ଆଚାର ହିନେ ମୋର ପ୍ରାଣ କେବେ ହେ ନହିବ ମଳିନ ତୁମ୍ଭ ବଚନୁ ହରି ରସ ପିବନ୍ତେ ମନ ହେବ ତୋଷ ସୁତ କହନ୍ତି ଅନୁରାଗେ ଶୌନକ ଆଦି ମୁନି ଆଗେ।
ହରି ହରି ବୋଲ।
ସୁତ ଉବାଚ ଏ ମନ୍ତେ ପରୀକ୍ଷିତ ବାଣୀ ହର ସେ ସୁକ ମୁନି ଶୁଣି ମୁନି ଜନଙ୍କ ସଭା ମଧ୍ୟେ ଯେ ଅବା କହିଲେ ଆନନ୍ଦେ से भागवत हरि गुण ब्रह्म सम्मत जे पुराण जे कथा ब्रह्मार अग्रते से ब्रह्म कल्प उपगते एकांते कहिले मुरारी विश्व संसारे दया करी पांडव श्रेष्ठ परीक्षित जे प्रश्न कले उकत से कथा आदि मध्य अन्ते कहिबि तुम्भर अग्रते भावे बोलई दास जगन्नाथ भावे द्वितीय स्कंधे भागवत अमृतर समय गीते सुजन जनक रहिते प्राकृत बंधे गीत वाणी सुनी संसारुतर प्राणी भावे प्राकृत बंधे गीत वाणी भावे सुनी संसारु तर प्राणी
हरि हरि बोला। इति श्रीमद्भागवते महापुराणे पारमहंस्यां संहितायां द्वितीय स्कंदे प्रश्न विधिर्नामोऽष्टमोऽध्यायः।